ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆହତ ବ୍ୟକ୍ତିମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ. ଏକମାତ୍ର ଜୀବିତ ବିଶ୍ୱାସ କୁମାର ପ୍ରଧାନମନ୍ତ୍ରୀଙ୍କୁ କହିଲେ ଦୁର୍ଘଟଣାର ବିବରଣୀ. ଆମେରିକା ରାଷ୍ଟ୍ରପତି ଓ ଜାତିସଂଘ ମହାସଚିବଙ୍କ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ଶୋକ ପ୍ରକାଶ. ଇସ୍ରାଏଲ୍ର ଅତର୍କିତ ଆକ୍ରମଣ ଯୋଗୁଁ ଇରାନ୍ ସେନା କମାଣ୍ଡର ଜେନେରାଲ୍ ହୋସେନ୍ ସଲାମି ମୃତ. ଦକ୍ଷିଣ ଆଫ୍ରିକାରେ ପ୍ରବଳ ବନ୍ୟା, 78 ମୃତ, ଅନେକ ନିଖୋଜ. ଏବଂ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ରେ ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଅହମ୍ମଦାବାଦ ଗସ୍ତ କରି ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ହସ୍କିଟାଲରେ ଭେଟିଛନ୍ତି. ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଅହମ୍ମଦାବାଦର ଏହି ଦୁଃଖଦ ଘଟଣା ସମସ୍ତଙ୍କୁ ଗଭୀର ଆଘାତ ଦେଇଛି. ଯେଉଁଭଳି ଭାବରେ ଯାତ୍ରୀମାନଙ୍କର ହଠାତ୍ ଜୀବନହାନୀ ଘଟିଛି, ତାହା ଶବ୍ଦରେ ପ୍ରକାଶ କରିବା ସମ୍ଭବ ନୁହେଁ. ମୃତକଙ୍କ ପରିବାର ପ୍ରତି ପ୍ରଧାନମନ୍ତ୍ରୀ ଗଭୀର ସମବେଦନା ପ୍ରକାଶ କରିଛନ୍ତି. ମୃତକଙ୍କ ପରିବାରର ପୀଡ଼ା ଓ ଦୁଃଖକୁ ସେ ବୁଝିପାରୁଛନ୍ତି ଏବଂ ସେମାନଙ୍କ ପାଇଁ ଏହି କ୍ଷତି ଅପୂରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଶ୍ରୀ ମୋଦି ବିମାନ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି. ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ସେ ସାକ୍ଷାତ କରିଛନ୍ତି. ଏହି ବିମାନ ଦୁର୍ଘଟଣାରେ ଏକମାତ୍ର ଜୀବିତ ବିଶ୍ୱାସ କୁମାରଙ୍କୁ ପ୍ରଧାନମନ୍ତ୍ରୀ ହସ୍କିଟାଲରେ ଭେଟିଛନ୍ତି. ଶ୍ରୀ ବିଶ୍ୱାସ ପ୍ରଧାନମନ୍ତ୍ରୀଙ୍କୁ ଗତକାଲିର ଦୁର୍ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ.
ସର୍ ନେ ପୁଷା କେସେ ହୁଆ ତୋ ମୈନେ ଉସକେ ବାରେ ବତାୟା ଓର ସବ ହାଲ ଚାଲ ପୁଷା ସବ ଓ ମେରେ ନଜରୋ କେ ସବ ସାମନେ ହୁଆ ଥା କୋ ମେରେ ଖୁଦ କୋ ଭି ବିଲିଭ ନହିଁ ହୋତା କି ମେ କେସେ ଉସମେ ସେ ଜିନ୍ଦା ବାହାର ନିକଲା କ୍ୟୁକି ଥୋଡା ଟାଇମ ତ ଲିଏ କେ ତୋ ମେରେ କୋ ଲଗା ଥା କି ମେ ଭି ମରନେ ୱାଲା ହୁଁ ଲେକିନ ଜବ ମେରେ ଆଖ ଖୁଲ କେ ମେ ଦେଖା ନା ତୋ ମୁଝେ ଲଗା ମେ ଜିନ୍ଦା ହୁଁ ତୋ ମେନେ ଟ୍ରାଇ କିଆ ଜବ ମେରେ ସିଟ ଥା ଓ ମେରେ ବେଲ୍ଟ ନିକାଲା ମେନେ ଓ ଟ୍ରାଇ କିଆ ଜହାଁ ସେ ନିକଲ ସକତେ ୱାଁ ସେ ମେ ନିକଲ ଗଏ ୱାଁ ସେ ମେରେ ନଜରୋ କେ ସାମନେ ଏୟର ହୋଷ୍ଟେଲ ଓ ଦୂସରେ ଆଣ୍ଟି ଅଙ୍କଲ ସବି ଉସମେ ମେସ ହୋ ଗଏ ଥେ ସବି ଟେକ ଅଫ କେ ବାଦ ଏକ ମିନିଟ କେ ଅନ୍ଦର ହି ଜବ ଟେକ ଅଫ ହୁଆ ନା ତୋ ସଡନଲି 5-10 ସେକେଣ୍ଡ କେସେ ଲଗା ଜେସେ ଷ୍ଟକ ହୋ ଗୟା ହୋ ବାଦ ମେ ପ୍ଲେନ ମେ ଲାଇଟ ଅନ୍ ହୋ ଗଈ ଗ୍ରୀନ ଓର ହ୍ୱାଇଟ ବାଦ ମେ ଓ ପତା ନା ଓ ପ୍ଲେନ ଟେକ ଅଫ ଜ୍ୟାଦା କରନେ କେ ଲିଏ ଓ ରେସ ତୋ ବୋଲତେ କ୍ୟା ରେସ ଦିଆ ହୋଗା ଏସା କୁଛ ଓ ସିଧା ସ୍ପିଡ ମେ ଘୁସ ଗିଆ ଯାହା ଓଲ କ୍ୟା ଥା ଓ ମେ ଜୋ ସାଇଡ ପେ ଥା ନା ଓ ସାଇଡ ହୋଷ୍ଟେଲ ପେ ନହିଁ ଲେନ ହୋଇ ଥି ହୋଷ୍ଟେଲ କେ ଜୋ ଗ୍ରାଉଣ୍ଡ ଫ୍ଲୋର ନା ଜେସେ ନିସେ.
ସୂଚନା ଯୋଗ୍ୟ, ଗତକାଲି ଏୟାର ଇଣ୍ଡିଆର ବୋଇଂ 787-8 ବିମାନଟି ଉଡ଼ାଣ ଆରମ୍ଭ କରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଯାତ୍ରୀ ଓ ବିମାନ ପରିଚାଳନା ସଦସ୍ୟଙ୍କୁ ମିଶାଇ 242 ଜଣଙ୍କ ମଧ୍ୟରୁ 241 ଜଣଙ୍କର ମୃତ୍ୟୁ ଘଟିଥିବା ଏୟାର ଇଣ୍ଡିଆ ସ୍ୱଷ୍ଟ କରିଛି। ବିମାନଟି ସ୍ଥାନୀୟ ବିଜେ ମେଡିକାଲ କଲେଜ ଆବାସିକ ସ୍ଥଳୀ ଉପରେ ପଡ଼ିବାରୁ ସେଠାରେ ଥିବା 24 ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ବିମାନ ଖସି ପଡ଼ିଥିବା ଅଞ୍ଚଳରେ ପାର୍କିଂ ହୋଇଥିବା ଅନେକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି। 7 ଦମକଳକୁ ନିଆଁକୁ ଆୟତ କରିବା ପାଇଁ 5 ଘଣ୍ଟା ସମୟ ଲାଗିଥିବା ଜଣାପଡ଼ିଛି। ଅହମ୍ମଦାବାଦ ବିମାନ ଦୁର୍ଘଟଣା ଘଟଣାରେ ବିଭିନ୍ନ ଦେଶର ନେତୃବୃନ୍ଦ ଦୁଃଖ ପ୍ରକାଶ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଃଖ ପ୍ରକାଶ କରିବା ସହ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ଲାଗି କହିଛନ୍ତି। ସେ କହିଛନ୍ତି, ଏଭଳି ଘଟଣାର ମୁକାବିଲା ଲାଗି ଭାରତ ସମର୍ଥ, ତେବେ କୌଣସି ପ୍ରକାରର ସହାୟତା କରିବା ଲାଗି ଆମେରିକା ପ୍ରସ୍ତୁତ ରହିଛି। ସେ କହିଛନ୍ତି, ବିମାନଟି ଉଡ଼ାଣ ଆରମ୍ଭ କରିବା ବେଳେ ଠିକ୍ଠାକ୍ ଲାଗୁଥିଲେ ମଧ୍ୟ କୌଣସି କାରଣ ଯୋଗୁଁ ବିମାନ ଇଞ୍ଜିନ୍କୁ ଶକ୍ତି ଯୋଗାଣ ବ୍ୟାହତ ହୋଇଥାଇପାରେ। ବିମାନ ଚଳାଚଳ ଇତିହାସରେ ଏହା ସବୁଠାରୁ ଦୁଃଖଦ ଘଟଣା ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଶୋକବାର୍ତ୍ତା ପଠାଇଛନ୍ତି। ମାଲଦୀପ ରାଷ୍ଟ୍ରପତି ମହମ୍ମଦ ମୈଜୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଭାରତର ଜନସାଧାରଣଙ୍କ ସହ ମାଲଦୀପ ରହିଛି ବୋଲି କହିଛନ୍ତି। କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି କହିଛନ୍ତି, ଦୁର୍ଘଟଣା ପରେ ଭାରତୀୟ ଅଧିକାରୀଙ୍କ ସହ କାନାଡ଼ା ସରକାର ନିରନ୍ତର ଯୋଗାଯୋଗରେ ଅଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି ସାମାଜିକ ଗଣମାଧ୍ୟମରେ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ୟୁରୋପୀୟ ସଂଘର ଅଧ୍ୟକ୍ଷ ମଧ୍ୟ ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି ବର୍ଣ୍ଣନା କରିଛନ୍ତି। ଲଣ୍ଡନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଏହି ବିମାନ ଦୁର୍ଘଟଣାରେ ବ୍ରିଟିଶ ନାଗରିକମାନଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ, ଫ୍ରାନ୍ସ ରାଷ୍ଟ୍ରପତି ଏବଂ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରେସ୍ ବିମାନ ଦୁର୍ଘଟଣା ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରି ଜାତିସଂଘ ସାଧାରଣ ସଭା ଅଧ୍ୟକ୍ଷ ଫିଲେମନ୍ ୟଙ୍ଗ୍ ସାମାଜିକ ଗଣମାଧ୍ୟମରେ ମୃତକଙ୍କ ପରିବାର ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବିମାନ ପରିଚାଳନା ସଦସ୍ୟଙ୍କ ମଧ୍ୟରେ ମିଜୋରାମର ଜଣେ 28 ଯୁବକ ଥିବାବେଳେ ମୁମ୍ବାଇର 3 ଅଛନ୍ତି। ମୁମ୍ବାଇର ଦୀପକ ପାଠକ, ରୋଶନୀ ସିଂହାରେ ଏବଂ ମୈଥିଳୀ ପାଟିଲ ପ୍ରାଣ ହରାଇଛନ୍ତି। ଇତିମଧ୍ୟରେ ମୃତକଙ୍କ ସମ୍ପର୍କୀୟମାନଙ୍କ ପାଇଁ ମୁମ୍ବାଇ ବିପର୍ଯ୍ୟୟ ପରିଚାଳନା ଶାଖା ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ଜୀବନ ନିଶ୍ଚିତ ବିପଦମୁହାଁ ହେଉଥିବା ବେଳେ ଛୋଟିଆ ଘଟଣା ଜୀବନ ଓ ମୃତ୍ୟୁ ମଧ୍ୟରେ ଛିଡ଼ା ହୋଇ ଦିଗ ପରିବର୍ତ୍ତନ କରିଦେଇଥାଏ। ସୌଭାଗ୍ୟବଶତଃ ଗତକାଲିର ବିମାନ ଦୁର୍ଘଟଣାରୁ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି ଗୁଜରାଟ ବାରୁଜ ନିବାସୀ ଭୂମି ଚୌହାନ। ଭୂମି ଚୌହାନ ଗତକାଲି ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିବାର ଥିଲା, କିନ୍ତୁ ସେ 10 ମିନିଟ୍ ବିଳମ୍ବରେ ବିମାନ ବନ୍ଦରରେ ପହଞ୍ଚିବାରୁ ତାଙ୍କୁ ଚେକ୍ ଇନ୍ କରିବାକୁ ଦିଆଯାଇ ନଥିଲା, ଫଳରେ ସେ ବିମାନ ବନ୍ଦରରୁ ଫେରିଯାଇଥିଲେ। ଏ ସମ୍ପର୍କରେ ଭୂମି କହିଛନ୍ତି,
तो घर के लिए निकल चुके थे और हम लोग गाड़ी में ही थे, तभी हमने न्यूज देखा कि ऐसा प्लेन क्रैश हुआ है। एट द टाइम आई वॉज फीलिंग टोटली नम एंड मतलब मैं अपने भगवान का थोड़ा माता जी का शुक्रिया कर रही थी कि मैं बच गई, लेकिन दूसरी साइड ये भी था कि ये जो इंसिडेंट हुआ है वो बहुत ही थोड़ा टेरिफाइड है।
जदि समस्ते से भली भाग्यवान नथिले, ଅନେକଙ୍କ ପାଇଁ ଗତକାଲିର ବିମାନ ଯାତ୍ରା ଶେଷ ଯାତ୍ରା ହୋଇଥିଲା। ଲଣ୍ଡନରେ ବସବାସ କରିବା ଲାଗି ଏକ ଡାକ୍ତର ଦମ୍ପତି ପରିବାର ସହ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରୁଥିଲେ, କିନ୍ତୁ କିଛିକ୍ଷଣ ମଧ୍ୟରେ ସେମାନଙ୍କର ଯାତ୍ରା ଶେଷ ହୋଇଥିଲା। ସେହିପରି ଜଣେ 35 ବର୍ଷିଆ ମହିଳା ଭଦୋଦରାରେ ନିଜ ପିତାମାତାଙ୍କ ପାଖରେ ଝିଅକୁ ଛାଡ଼ି ଲଣ୍ଡନ ଫେରୁଥିଲେ। ଅନ୍ୟପକ୍ଷରେ ଅନ୍ୟ 2 ଭଉଣୀ ଲଣ୍ଡନରେ ଛୁଟି କାଟିବା ପାଇଁ ସେହି ବିମାନରେ ଯାତ୍ରା କରୁଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ଉପରେ ଗତକାଲି ରାତିରେ ଇସ୍ରାଏଲ୍ ଅତର୍କିତ ଆକ୍ରମଣ କରିଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଇସ୍ରାଏଲ୍ ପକ୍ଷରୁ ଇରାନ୍ର ପରମାଣୁସ୍ଥଳୀ ଏବଂ ସାମରିକ ଅଧିକାରୀମାନଙ୍କ ଆଡ୍ଡା ଉପରେ ଆକ୍ରମଣ କରାଯାଇଛି ଏବଂ ଏହା ଅନେକ ଦିନ ଧରି ଚାଲିବ। ଏହି ଆକ୍ରମଣ ଫଳରେ ପଶ୍ଚିମ ଏସିଆରେ ପୁଣି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ଦେଶ ମଧ୍ୟରେ ପୁଣି ଆକ୍ରମଣ ପ୍ରତିଆକ୍ରମଣ ସମ୍ଭାବନା ଦେଖାଦେଇଛି। ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ଼ର ମୁଖ୍ୟ କମାଣ୍ଡର ଜେନେରାଲ୍ ହୋସେନ୍ ସଲାମିଙ୍କର ଏହି ଆକ୍ରମଣରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ଇରାନ୍ର ଜଣେ ପ୍ରଭାବଶାଳୀ ନେତା ଥିଲେ। ଏହି ଆକ୍ରମଣରେ ମଧ୍ୟ ଇରାନ୍ ସେନା ମୁଖ୍ୟ ମହମ୍ମଦ ବାଘେରୀ ଏବଂ ପରମାଣୁ ଶକ୍ତି ସଂଗଠନର ପୂର୍ବତନ ମୁଖ୍ୟ ଫେରିଡୁନ୍ ଆବାସୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ଅପରେସନ୍ ରାଇଜିଂ ଲାୟନ୍ ଇରାନ୍ର ସାମରିକ ଘାଟି ଏବଂ ପରମାଣୁ ସ୍ଥଳୀଗୁଡ଼ିକ ଉପରକୁ ଟାର୍ଗେଟ୍ କରୁଛି। ଇତିମଧ୍ୟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଇସ୍ରାଏଲ୍ ଇରାନ୍ ଉପରେ ଏକପାକ୍ଷୀ ଆକ୍ରମଣ କରିଛି ଏବଂ ଏଥିରେ ଆମେରିକାର କୌଣସି ହାତ ନାହିଁ। ଅନ୍ୟପକ୍ଷରେ ଏହି ଆକ୍ରମଣ ପରେ ଇସ୍ରାଏଲ୍ରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି। ଇସ୍ରାଏଲ୍ର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାଜ୍ କହିଛନ୍ତି ଇରାନ୍ ପକ୍ଷରୁ ପ୍ରତିଆକ୍ରମଣ ସମ୍ଭାବନା ଥିବାରୁ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଇରାନ୍ ତା'ର ବାୟୁସୀମା ବନ୍ଦ ରଖିବାକୁ ଘୋଷଣା କରିଛି। ଇସ୍ରାଏଲ୍ ପକ୍ଷରୁ ଗତକାଲି ରାତିରେ ଇରାନ୍ ଉପରେ ଆକାଶମାର୍ଗରୁ ଆକ୍ରମଣ ଜାରି ରହିଥିବାରୁ ଏୟାର ଇଣ୍ଡିଆ ପକ୍ଷରୁ 16 ଆନ୍ତର୍ଜାତିକ ବିମାନକୁ ମୂଳ ସ୍ଥାନକୁ ଫେରାଇ ଅଣାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଗନ୍ତବ୍ୟସ୍ଥଳକୁ ଯିବାକୁ ଥିବା ଯାତ୍ରୀମାନଙ୍କୁ ପହଞ୍ଚାଇବା ଲାଗି ଅନ୍ୟ ବ୍ୟବସ୍ଥା କରାଯାଉଛି। ଯାତ୍ରୀମାନଙ୍କ ଟିକେଟ୍ ବାତିଲ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ କିମ୍ବା ସେମାନେ ଚାହିଁଲେ ଅନ୍ୟ ସମୟରେ ଟିକେଟ୍ ବୁକ୍ କରିପାରିବେ। ବାତିଲ ହୋଇଥିବା ବିମାନଗୁଡ଼ିକ ମଧ୍ୟରେ ଲଣ୍ଡନ ଏବଂ ନ୍ୟୁୟର୍କରୁ ମୁମ୍ବାଇ ଓ ଦିଲ୍ଲୀରୁ ଯିବା ଆସିବା କରିବାକୁ ଥିବା ବିମାନ ରହିଛି। ଯାତ୍ରୀମାନଙ୍କୁ ଏୟାର ଇଣ୍ଡିଆ ୱେବ୍ସାଇଟ୍ରେ ସମ୍ପୂର୍ଣ୍ଣ ବିବରଣୀ ଦେଖିବା ଲାଗି ପରାମର୍ଶ ଦିଆଯାଇଛି। ଦିଲ୍ଲୀ ବିମାନ ବନ୍ଦରରୁ ବିମାନ ଉଡ଼ାଣ ସ୍ୱାଭାବିକ ରହିଛି। ଇରାନ୍ ଇରାକ ଏବଂ ପଡ଼ୋଶୀ ଦେଶଗୁଡ଼ିକରେ ବାୟୁସୀମାରେ ଦେଖାଦେଇଥିବା ସମସ୍ୟା ଯୋଗୁଁ କେତେକ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ଦକ୍ଷିଣ ଆଫ୍ରିକା ଇଷ୍ଟର୍ଣ୍ଣ କେପ୍ ଅଞ୍ଚଳରେ ପ୍ରବଳ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା 78କୁ ବୃଦ୍ଧି ପାଇଛି। ନିଖୋଜ ଲୋକମାନଙ୍କୁ ଠାବ କରିବା ଲାଗି ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। ନେଦରଲ୍ୟାଣ୍ଡରେ ଚାଲିଥିବା ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ର ଗତକାଲିର ମ୍ୟାଚ୍ରେ ଆର୍ଜେଣ୍ଟିନା 2-1 ଗୋଲ୍ରେ ଭାରତକୁ ପରାସ୍ତ କରିଛି। ଭାରତ ପକ୍ଷରୁ ଯୁଗରାଜ ସିଂ ପେନାଲ୍ଟି କର୍ଣ୍ଣର ଜରିଆରେ 1 ଗୋଲ୍ ଦେଇଥିବାବେଳେ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଉଭୟ ଦଳ 1-1 ଗୋଲ୍ରେ ସମାନ ସ୍ଥିତିରେ ରହିଥିଲେ। ତେବେ ଖେଳର 49ତମ ମିନିଟ୍ରେ ଆର୍ଜେଣ୍ଟିନା ଦ୍ୱିତୀୟ ଗୋଲ୍ କରିବାରେ ସକ୍ଷମ ହୋଇଥିଲା। ଏହି ପ୍ରତିଯୋଗିତାରେ ଭାରତ 12 ମ୍ୟାଚ୍ରୁ 15 ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି। ଆସନ୍ତାକାଲି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆହତ ବ୍ୟକ୍ତିମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ। ଏକମାତ୍ର ଜୀବିତ ବିଶ୍ୱାସ କୁମାର ପ୍ରଧାନମନ୍ତ୍ରୀଙ୍କୁ କହିଲେ ଦୁର୍ଘଟଣାର ବିବରଣୀ। ଆମେରିକା ରାଷ୍ଟ୍ରପତି ଓ ଜାତିସଂଘ ମହାସଚିବଙ୍କ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ଶୋକ ପ୍ରକାଶ। ଇସ୍ରାଏଲ୍ର ଅତର୍କିତ ଆକ୍ରମଣ ଯୋଗୁଁ ଇରାନ୍ ସେନା କମାଣ୍ଡର ଜେନେରାଲ୍ ହୋସେନ୍ ସଲାମି ମୃତ। ଦକ୍ଷିଣ ଆଫ୍ରିକାରେ ପ୍ରବଳ ବନ୍ୟା, 78 ମୃତ, ଅନେକ ନିଖୋଜ। ଏବଂ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ରେ ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।